ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। କୃତ୍ରିମ ବୁଦ୍ଧିମତା ସଂକ୍ରାନ୍ତ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ ଦକ୍ଷତା କେନ୍ଦ୍ରର କଲେ ଶୁଭାରମ୍ଭ। ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ 15 ସୂତ୍ରୀ ନିର୍ଦ୍ଦେଶାବଳୀ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିବେ ରାଜ୍ୟ ସରକାର ଏବଂ ନୂଆବର୍ଷ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ଦେଶରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି କୃତ୍ରିମ ବୁଦ୍ଧିମତା ଦକ୍ଷତା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଦେଶର ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। ଏ ସଂକ୍ରାନ୍ତ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଇଗ୍ନୋ ଆଞ୍ଚଳିକ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଗୁଣବତ୍ତା ସମ୍ପନ୍ନ ଶିକ୍ଷା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି।
उच्चस्तर की शिक्षा तथा लर्निंग सपोर्ट को उस क्षेत्र के लोगों के लिए सुलभ बनाने हेतु ये एक महत्वपूर्ण कदम है। इग्नू तथा कौशल विकास और उद्यमिता मंत्रालय के सहयोग से रायरंगपुर में स्किल सेंटर की शुरुआत भी एक सराहनीय प्रयास है। विशेष रूप से महिलाओं, ग्रामीणों, भाई बहनों और जनजातीय समाज के लोगों के लिए ये एक बहुत लाभकारी सिद्ध होगा।
କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଛାତ୍ରଛାତ୍ରୀ ଏବଂ ସାଂସଦଙ୍କ ପାଇଁ ଏକ ଜାତୀୟ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ଶୀର୍ଷକ ରହିଛି ସ୍କିଲ୍ ଦି ନେସନ୍ସ ଚ୍ୟାଲେଞ୍ଜ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ କାର୍ଯ୍ୟାଳୟର ଅଧିକାରୀଙ୍କ ସହିତ ଚଳିତ ବର୍ଷର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଶ୍ରୀ ମାଝୀ ମୁଖ୍ୟ ଶାସନ ସଚିବକୁ 15 ଦଫା ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି। 2036 ମସିହା ସୁଦ୍ଧା $500 ବିଲିୟନ୍ ଅର୍ଥନୀତି ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ସହିତ ଓଡ଼ିଶାକୁ ଶ୍ରେଷ୍ଠ 5ଟି ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜ୍ଞାନ ପରିଚାଳିତ ଶିଳ୍ପ ତଥା ସେବା କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରିବା ସହିତ ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀକୁ ଆସନ୍ତା 2 ବର୍ଷ ମଧ୍ୟରେ ପୂରଣ କରିବା ପାଇଁ ପଦକ୍ଷେପ ନେବା ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ତଥା ବାଧ୍ୟତାମୂଳକ ସେବାନିବୃତ୍ତ କରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏଥିସହ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ସମୀକ୍ଷା ଓ ମୂଲ୍ୟାଙ୍କନ କରିବା ଜରୁରୀ। ଗବେଷଣା ଏବଂ ମୂଲ୍ୟାଙ୍କନକୁ ଜୋର୍ ଦେଇ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ କାର୍ଯ୍ୟ ବିଶେଷକରି ବିଜ୍ଞପ୍ତି ଓ ପତ୍ର ବିନିମୟକୁ କେବଳ ଓଡ଼ିଆ ଭାଷାରେ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବାଳୟରୁ ଆରମ୍ଭ କରି ବ୍ଲକ ଏବଂ ତହସିଲ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରି ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି 15 ସୂତ୍ରୀ ପରାମର୍ଶ ରାଜ୍ୟ ପ୍ରଶାସନ ଓ ଶାସନକୁ ଗତିଶୀଳ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। 2036 ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ସହ ଆଞ୍ଚଳିକ ତାରତମ୍ୟକୁ ହ୍ରାସ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ସୁଶାସନ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା କରିବା ନେଇ ଶ୍ରୀମତୀ ଗର୍ଗ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଚାର୍ଜ ନେଇକରି ସର୍ବପ୍ରଥମେ ମୁଁ ପୁରୀ ଯାଇଥିଲି, ଜଗନ୍ନାଥଙ୍କର ଆଶୀର୍ବାଦ ନେଇଛି। ଆଉ ମୁଁ ଆଶା କରୁଛି ଯେ ଆମେ ସମସ୍ତେ ମିଶିକରି ବହୁତ କିଛି ନୂଆ କରିପାରିବା। ଆଣ୍ଡ ମୁଁ ଏବେ ହେଲ୍ଥ ସେକ୍ରେଟାରୀ ସାଙ୍ଗରେ ବି ଡିସ୍କସ୍ କରୁଥିଲି, ଆମେ ଆଉ କ'ଣ କ'ଣ କରିପାରିବା ତା ଉପରେ ଆଜି ଆମେ ଡିସ୍କସ୍ କରିବୁ। କେମିତି ଏକ୍ସପେଣ୍ଡିଚର୍କୁ ଫୋକସ୍ କରିବା, ବଜେଟ୍ରେ ଆଉ କ'ଣ କ'ଣ ଆଣିବାର ଅଛି, ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଆଉ କ'ଣ ଅଛି, ସେସବୁ ଜିନିଷ ଉପରେ ଭିଜନକୁ ବି କେମିତି ଆଉ ଆଗକୁ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1958 ମସିହାରେ ଭାରତୀୟ ସେନାର ପ୍ରଯୁକ୍ତିବିଦ୍ୟା ବିକାଶ ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଓ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ପ୍ରତିରକ୍ଷା ବିଜ୍ଞାନ ପ୍ରତିଷ୍ଠାନକୁ ମିଶ୍ରଣ କରାଯାଇ DRDO ଗଠନ କରାଯାଇଥିଲା। ଦେଶବ୍ୟାପୀ DRDOର 52 ପରୀକ୍ଷାଗାରରେ 5000 ଅଧିକ ବୈଜ୍ଞାନିକ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଜ୍ଞାନିକ, DRDO କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସ୍ୱଦେଶୀ ଅସ୍ତ୍ରଶସ୍ତ ନିର୍ମାଣ କରିବା ଏବଂ ଭବିଷ୍ୟତ ଲାଗି ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଢଙ୍ଗରେ ବ୍ୟବହାର ଦିଗରେ DRDO ପ୍ରସ୍ତୁତ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଖରିଫ ଋତୁ ଧାନ ସଂଗ୍ରହ ଏବଂ ଇ କେୱାଇସି ସମ୍ପର୍କରେ ସୂଚନା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା 2,30,000 ଚାଷୀ ଧାନ ବିକ୍ରୟ କରିଛନ୍ତି। 10,50,000 ମେଟ୍ରିକ୍ ଟନ୍ ଧାନ କ୍ରୟ ହୋଇଛି। 18 ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲିଥିବାବେଳେ 11,00,000 ଚାଷୀଙ୍କୁ ଟୋକନ୍ ପ୍ରଦାନ କରାଯାଇଛି। ଚାଷୀଙ୍କ ଜମାଖାତାକୁ 2,350 କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ 6,00,000 ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ଉଠାଇବ, ସେଥିମଧ୍ୟରୁ 5,00,000 ମେଟ୍ରିକ୍ ଟନ୍ ଉଷୁନା ଏବଂ 1,00,000 ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଅନ୍ତର୍ଭୁକ୍ତ। ବର୍ତ୍ତମାନ 7,00,000 ମେଟ୍ରିକ୍ ଟନ୍ ଚାଉଳ ଗଚ୍ଛିତ ରହିଛି, ବାକି 1,00,000 ମେଟ୍ରିକ୍ ଟନ୍ ଚାଉଳକୁ ନିଲାମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ତମାଖୁଜାତୀୟ ପଦାର୍ଥ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ପାନ ମସଲା ଉପରେ ନୂଆ ସେସ୍ ଆସନ୍ତା ମାସ 1 ଲାଗୁ ହେବ। ନିର୍ଦ୍ଧାରିତ ଜିଏସ୍ଟି ହାର ଉପରେ ଏହି ଅତିରିକ୍ତ ଶୁଳ୍କ କାର୍ଯ୍ୟକାରୀ କରାଯିବ। ପାନ ମସଲା, ସିଗାରେଟ୍, ତମାଖୁ ଏବଂ ସେହି ଜାତୀୟ ଉତ୍ପାଦ ଉପରେ 40% ଜିଏସ୍ଟି ଏବଂ ବିଡ଼ି ଉପରେ 18% ଜିଏସ୍ଟି ଲାଗୁ ହେବ। ଏହା ବ୍ୟତୀତ ପାନ ମସଲା, ତମାଖୁ ଜାତୀୟ ଉତ୍ପାଦ ଉପରେ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିଏସ୍ଏନ୍ଏଲ୍ ଆଜିଠାରୁ ସମଗ୍ର ଦେଶରେ ଭଏସ୍ ଓଭର ୱାଇଫାଇ ସେବା ଆରମ୍ଭ କରିଛି। ଯୋଗାଯୋଗ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ପ୍ରତ୍ୟେକ ଟେଲିକମ୍ ସର୍କଲ୍ ଅନ୍ତର୍ଗତ ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ଏହା ଉପଲବ୍ଧ ହେବ। ୱାଇଫାଇ ନେଟ୍ୱର୍କ ମାଧ୍ୟମରେ ଏହି ସେବା ଗ୍ରାହକଙ୍କୁ ଭଏସ୍ କଲ୍ ଏବଂ ମେସେଜ୍ କରିବାର ସୁବିଧା ପ୍ରଦାନ କରିବ। ଏପରିକି ଦୁର୍ଗମ ଅଞ୍ଚଳ ତଥା ଦୁର୍ବଳ ମୋବାଇଲ୍ ସିଗ୍ନାଲ୍ ରହିଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ସ୍ୱଷ୍ଟ ଓ ନିର୍ଭରଯୋଗ୍ୟ ସଂଯୋଗକୁ ଏହି ସେବା ସୁନିଶ୍ଚିତ କରିବ ବୋଲି ମନ୍ତ୍ରଣାଳୟ କହିଛି। ରାଜ୍ୟ ଡାକ୍ତରୀ ସେବା ସଂଘ ଓମ୍ସା ପକ୍ଷରୁ କରାଯାଇଥିବା ଦାବିର ତର୍ଜମା ପାଇଁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। କମିଟିରେ ସ୍ୱାସ୍ଥ୍ୟ ସଚିବ, ଆଇନ ଏବଂ ଅର୍ଥ ବିଭାଗର ସଚିବ ପ୍ରମୁଖ ରହିଛନ୍ତି। ଡାକ୍ତର ସଂଘର ଦାବି ପୂରଣ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କମିଟି ସଂଘର ଦାବି ସମ୍ପର୍କିତ ତର୍ଜମା ରିପୋର୍ଟ ଦେବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱର ନିକୋପାର୍କର ଉନ୍ନତିକରଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। 200 କୋଟି ଟଙ୍କା ଲେଖାଏଁ 3 ପର୍ଯ୍ୟାୟରେ 600 କୋଟି ଟଙ୍କା ଖର୍ଚ୍ଚ କରାଯିବ। ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଫୁଡ୍ ପାର୍କର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ୍ ଯୋଗଦେଇ ପରିବେଶ ସୁରକ୍ଷା ଆଇନ ଉପରେ ଆଲୋକପାତ କରିଛନ୍ତି। ଆଜି ସୁରକ୍ଷା କରନ୍ତୁ, ଆସନ୍ତାକାଲି ସୁରକ୍ଷିତ ରହନ୍ତୁ ପ୍ରସଙ୍ଗ ଆଧାରରେ ଏହି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଧାୟକ ଗୌରୀଶଙ୍କର ମାଝୀ ଏହି ସହାୟତା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଭ୍ରାମ୍ୟମାଣ ସହଯୋଗ କେନ୍ଦ୍ର ତୃଣମୂଳ ସ୍ତରରେ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବ। 13 ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହିତ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସହଯୋଗ ପୋର୍ଟାଲ୍ ମାଧ୍ୟମରେ ସହାୟତା ପ୍ରଦାନ କରାଯିବାକୁ ଏହି ଭ୍ରାମ୍ୟମାଣ କେନ୍ଦ୍ର ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ନବବର୍ଷ ପାଳନ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଭିନ୍ନ ଦେବାଦେବୀ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ପରିଲକ୍ଷିତ ହୋଇଛି। ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଆଜି ଭୋରରୁ ମା'ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ 30,000 ଅଧିକ ଲୋକଙ୍କର ସମାଗମ ହୋଇଥିଲା। ବିନିକାଠାରୁ ବୌଦ୍ଧ ପର୍ଯ୍ୟନ୍ତ 100 କିଲୋମିଟର ବ୍ୟାପୀ ମହାନଦୀ ଶଯ୍ୟାରେ ଭୋଜି ଏବଂ ନୌବିହାର ମଜା ପର୍ଯ୍ୟଟକ ଉଠାଉଥିବା ଆମ ସମ୍ବାଦଦାତା କହିଛନ୍ତି। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ନବମ ଦିବସରେ ଆଜି ଗୋପପୁରରେ କୃଷ୍ଣ ବଳରାମଙ୍କ ବିଦାୟ ଉତ୍ସବ ଏବଂ ଗୋପୀମାନଙ୍କ ବିଳାପ, କୃଷ୍ଣ ବଳରାମଙ୍କୁ ଧରି ଅକ୍ରୂରଙ୍କ ମଥୁରା ଅଭିମୁଖେ ଯାତ୍ରା ପରିବେଷଣ କରାଯିବ। ସେହିଭଳି ମଥୁରା ନଗରୀରେ ମଥୁରା ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଭକ୍ତିରେ ନିମଗ୍ନ ମୁନିଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର, ରୁଦ୍ରଶୂଳ ପ୍ରାପ୍ତି, ଶିବତାଣ୍ଡବ ଏବଂ କୃଷ୍ଣ ବଳରାମଙ୍କ ମଥୁରାରେ ପ୍ରବେଶ କାର୍ଯ୍ୟକ୍ରମ ରହିଛି। କୃତ୍ରିମ ବୁଦ୍ଧିମତା ସଂକ୍ରାନ୍ତ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ ଦକ୍ଷତା କେନ୍ଦ୍ରର କଲେ ଶୁଭାରମ୍ଭ। ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ 15 ସୂତ୍ରରେ ନିର୍ଦ୍ଦେଶାବଳୀ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିବେ ରାଜ୍ୟ ସରକାର ଏବଂ ନୂଆବର୍ଷ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।